ଏକ ଅନୁବାଦ ଗଳ୍ପ କୋଇଲି ଛୁଆ ମୂଳ ଗୁଜୁରାଟୀ ଶ୍ରୀ ରମତାଲାଲ ସୋନି ଅନୁସୃଜନ ରେଣୁକା ଶ୍ରୀରାମ ଗଳ୍ପଟି ଓଡ଼ିଆ ସାହିତ୍ୟ ଅନୁବାଦ ପରିଷଦ ଦ୍ୱାରା ପ୍ରକାଶିତ ପତ୍ରିକା କଥାନ୍ତରର ପ୍ରଥମ ବର୍ଷ ପ୍ରଥମ ସଂଖ୍ୟାରେ ପ୍ରକାଶ ପାଇଛି। ଆସନ୍ତୁ ତେବେ ଶୁଣିବା କୋଇଲି ଛୁଆ। ବଣରେ କୋଇଲିଟିଏ ରହୁଥାଏ। ସେ ଗାଇବାକୁ ଭାରି ଭଲ ପାଏ। ତାର ସ୍ୱର ମଧ୍ୟ ଭାରି ମଧୁର, ଏତେ ମଧୁର ଯେ ସିଏ ଯେତେବେଳେ ଗାଏ ସେତେବେଳେ ବଣରେ ରହୁଥିବା ପ୍ରାଣୀମାନେ କାମଦାମ ଛାଡ଼ି ତାର ଗୀତ ଶୁଣନ୍ତି। ଏହି କୋଇଲିଟିର ଡିମ୍ବ ଦେବା ବେଳ ଆସିଲା। ସେତେବେଳେ ସେ ବ୍ୟସ୍ତ ହୋଇପଡ଼ିଲା। ମୁଁ ଏତେ ବଡ଼ ଗାୟିକା, ମୋତେ ତ ସବୁଦିନ ବିଭିନ୍ନ ସଙ୍ଗୀତ ଆସରକୁ ଯିବାକୁ ପଡ଼େ। ଡିମ୍ବ ଉଷୁମେଇ ଛୁଆଙ୍କର ଯତ୍ନ ନେବାର ବେଳ କାହିଁ ମୋ ପାଖରେ? କ'ଣ କରିବି ସତରେ? ତା ମୁଣ୍ଡକୁ ବୁଦ୍ଧିଟିଏ ଜୁଟିଲା। ଡିମ୍ବ ସବୁ ଅନ୍ୟ ପକ୍ଷୀଙ୍କ ବସାରେ ଛାଡ଼ି ଆସିବି, ସେ ପକ୍ଷୀ ମୋର ଡିମ୍ବ ଉଷୁମେଇବ ଏବଂ ସେଥିରୁ ଛୁଆ ବାହାରିଲେ ତାକୁ ଖୁଆଇ ପାଇ ବଡ଼ କରିବ। ଛୁଆଗୁଡ଼ିକ ବଡ଼ ହେଲେ ମୁଁ ସେମାନଙ୍କୁ ମୋ ଘରକୁ ଫେରାଇ ଆଣିବି। ବୁଲୁ ବୁଲୁ ସେ ବସାଟିଏ ଦେଖିଲା। ସେ ବସାରେ ତିନିଟି ଡିମ୍ବ ରହିଛି ଏବଂ ବସାରେ କେହି ନାହାନ୍ତି। ସେ ବସାଟି ଥିଲା ମାଇ କାଉର। କୋଇଲି ସେଇ ବସାରେ ନିଜର ଦୁଇଟି ଡିମ୍ବ ଥୋଇଦେଲା। ଏଥର ବସାରେ ପାଞ୍ଚଟି ଡିମ୍ବ ହେଲା। କୋଇଲି ଭାବିଲା, ମାଇ କାଉକୁ ମୁଁ ଜାଣେ, ସେ ପାଠଶାଟ ପଡ଼ି ନାହିଁ। ବସାରେ ତିନିଟି ଥିଲା କି ପାଞ୍ଚଟି ଡିମ୍ବ ଥିଲା ସେ ଜାଣିପାରିବ ନାହିଁ। ତାପରେ କୋଇଲି ଉଡ଼ିଗଲା, ଚାଲିଗଲା ସିଧା ସଙ୍ଗୀତ ଆସରକୁ। ଆମ୍ବଡାଳ ଉପରେ କୁହୁ କୁହୁ ଗୀତ ଗାଇ ସେ ଆସର ଜମେଇଥିଲା। କୋଇଲି ଯାହା ଭାବିଲା ସେୟା ହିଁ ହେଲା। ମାଇକ ଆଉ ବସାକୁ ଫେରିଲା ଏବଂ ସଙ୍ଗେ ସଙ୍ଗେ ଡେଣା ମେଲାଇ ଡିମ୍ବ ଉଷୁମେଇ ବସିଲା। ଡିମ୍ବ ତିନି କି ପାଞ୍ଚ ଦେଖିବାକୁ ତାର ଫୁରସତ କାହିଁ, ପୁଣି ତାକୁ ତ ଗଣି ଆସେନି। କିଛି ସମୟ ପରେ ଅଣ୍ଡିରା କାଉଟି ଦାନା ନେଇକରି ଫେରିଲା। ସେ ଅଳ୍ପ ପାଠ ପଢ଼ିଛି ହେଲେ ଜ୍ଞାନୀ। ତା ଆଖି ଡିମ୍ବ ଉପରେ ପଡ଼ିଲା। ସେ କହିଲା, ହଇରେ ତିନୋଟି ଡିମ୍ବ ତ ଥିଲା, ପାଞ୍ଚଟି କେମିତି ହେଲା? ମାଇକ ଆଉ କହିଲା, ତିନି ହେଉ କି ପାଞ୍ଚ, ସବୁ ଯେମିତି ଥିଲା ସେମିତି ଅଛି। ଘରେ କଳହ କରିବାକୁ ତାକୁ ଭଲ ଲାଗେ ନାହିଁ, ତେଣୁ ଅଣ୍ଡିରା କାଉ ଆଉ କିଛି କହିଲା ନାହିଁ। ମାଇକ ଆଉ ନିଜ ଡିମ୍ବ ସାଙ୍ଗରେ କୋଇଲିର ଡିମ୍ବ ବି ଉଷ୍ମଉଥିଲା। ଏହିଭଳି ଡିମ୍ବ ଉଷ୍ମା ସରିବା ପରେ ସେଥିରୁ ଛୁଆ ବାହାରିଲେ। ମାଇକ ଆଉର ଖୁସି କହିଲେ ନ ସରେ। ସେ ଛୁଆଗୁଡ଼ିକୁ ଦେଖୁଥାଏ ଏବଂ ଖୁସି ହେଉଥାଏ। ବାହ, କେତେ ସୁନ୍ଦର ଛୁଆଗୁଡ଼ିକ, ସୁନ୍ଦର ନ ହେବେ କେମିତି? ମୁଁ ଯେ ମାଇକ ଆଉ ବଣି ଚଢ଼େଇ ନୁହେଁ, ସବୁ ଛୁଆଗୁଡ଼ିକ ଏକା ରଙ୍ଗର, ସମସ୍ତେ କଳା, କିନ୍ତୁ ସେମାନଙ୍କ ଭିତରେ ଦୁଇ ଜଣଙ୍କ ମୁହଁର ଗଠନ ଟିକେ ଅଲଗା। ଏହା ଦେଖି ଅଣ୍ଡିରା କାଉ କହିଲା, ହଇଲୋ ଏଇ ଦୁଇ ଛୁଆ ଟିକେ ଅସୁନ୍ଦର ନୁହେଁ? ମାଇକ ଆଉ ହସିକରି କହିଲା, ସଂସାରରେ ସମସ୍ତେ କ'ଣ ଆଉ ତୁମ ଭଳି ସୁନ୍ଦର ହେବେ କି? ବାପା କାଉ କହିଲା, ହଁ ଠିକ୍ କଥା, ଠିକ୍ କଥା। କାଉ ଏବଂ ମାଇକ ଆଉ ଛୁଆଗୁଡ଼ିକୁ ଅତି ସ୍ନେହରେ ପାଳୁଥାନ୍ତି। ଛୁଆମାନେ ମଧ୍ୟ ଖୁସିରେ ଖାଆନ୍ତି, ପିଅନ୍ତି ଓ ବଢ଼ନ୍ତି। ଏଥର ଛୁଆଗୁଡ଼ିକୁ କଥା କହି ଶିଖେଇବାର ବେଳ ହେଲା। ବାପା କାଉ ପାଞ୍ଚଟି ଛୁଆଙ୍କୁ ବସେଇ ପଢ଼େଇବା ଆରମ୍ଭ କଲା। ମୁଁ ଯେମିତି କହୁଛି ସେମିତି କୁହ, କା 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 କା। ତିନୋଟି ଛୁଆ କହିଲେ, କା 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 କା। ବାପା କାଉ ଭାରି ଖୁସି ହେଲା କି ପିଲାମାନେ ବହୁତ ଚାଲାକ ଅଛନ୍ତି। କିନ୍ତୁ ଅନ୍ୟ ଦୁଇଟି ଛୁଆ କା କା ନ କହି କହିଲେ, କୁହୁ କୁହୁ। ବାପା କହିଲା, ହଇରେ ଶୁଣୁଛ ନା, ଏଇ ଦୁଇ ଛୁଆଙ୍କର ବୁଦ୍ଧି ଟିକେ କମ୍ ଅଛି। ମାଇକ ଆଉ କହିଲା, ଆସ୍ତେ ଆସ୍ତେ ଶିଖିଯିବେ, ସମସ୍ତେ ତ ଆଉ ତମ ଭଳି ବୁଦ୍ଧିମାନ ନୁହନ୍ତି। ବାପା କାଉ କହିଲା, ଠିକ୍ କଥା, ଠିକ୍ କଥା। କିଛି ଦିନ ପରର କଥା, ବାପା କାଉ ଭାବିଲା, ଛୁଆଗୁଡ଼ାଙ୍କୁ ନିଜେ ନିଜ ଆହାର କେମିତି ଖୋଜିବେ ତାହା ଶିଖେଇବେ। ସେ ପାଞ୍ଚଟି ଛୁଆଙ୍କୁ ଗୋଟେ ଅଳିଆ ଗଦାକୁ ନେଇଗଲା, କହିଲା, ଏଇଠି ଆହାର ଅଛି, ଥଣ୍ଟ ଲଗେଇ ଖୁମ୍ପି ଖୁମ୍ପି ଖାଅ। ତିନିଟି ଛୁଆଙ୍କୁ ବେଶୀ କିଛି କହିବାକୁ ପଡ଼ିଲା ନାହିଁ, ସେମାନେ ଅଳିଆ ଗଦା ଆଡ଼େଇ ପକେଇଲେ। କିନ୍ତୁ ଅନ୍ୟ ଦୁଇଟି ଛୁଆ ପାରିଲେନି, କହିଲେ, ଆମକୁ ଏଠି ଭଲ ଲାଗୁନି। କାଉ କହିଲା, ଏତେ ବଢ଼ିଆ ଜାଗା, ଏତେ ବଢ଼ିଆ ଅସନା, ଏତେ ବଢ଼ିଆ ଆହାର, ଆଉ ତୁମକୁ ଏଠି ଭଲ ଲାଗୁନି? ସମସ୍ତେ ଘରକୁ ଫେରିଲେ। ସେତେବେଳେ ବାପା କାଉ ମା କାଉ କହିଲା, ଏଇ ଦୁଇ ଛୁଆଙ୍କର ମୁଣ୍ଡ ଟିକେ ଖରାପ ଅଛି ବୋଲି ଜଣାପଡ଼ୁଛି। ଏମାନଙ୍କୁ ପୁରା ଅଳିଆ ଗଦା ମିଳିଲା, ତଥାପି ସେମାନେ ଭୋକିଲା ରହିଲେ। ମା କାଉ ହସି ହସି କହିଲା, ସେଥିରେ କ'ଣ ହେଲା ଯେ, ସମସ୍ତେ ତୁମ ଭଳି ଚତୁର କେମିତି ହେବେ ଯେ? କାଉ କହିଲା, ଠିକ୍ କଥା, ଠିକ୍ କଥା। ଏଥର ଛୁଆଗୁଡ଼ିକ ଉଡ଼ିବା ଶିଖିଯାଇଛନ୍ତି। ଦିନେ ପାଞ୍ଚ ଜଣ ଯାକ ଉଡ଼ିଯାଇ ଆମ୍ବଡାଳ ଉପରେ ବସିଲେ। ଆମ୍ବ ଗଛରେ ବଉଳ ଧରିଥାଏ ଏବଂ ବଉଳ ବାସନରେ ଚାରିଆଡ଼ ମହକୁଥାଏ। କୋଇଲି ଛୁଆମାନେ ଏହା ଦେଖି ଭାରି ଖୁସି ଡାହାଣା ଭଳି ବଉଳ ଖାଇବାରେ ଲାଗିଗଲେ। ପେଟ ପୁରା ଖାଇସାରିବା ପରେ ସେମାନେ ଗାଇବା ଆରମ୍ଭ କଲେ। କୁହୁ କୁହୁ, ଗୋଟିଏ ହରିଣ ଗଛ ତଳେ ଚରୁଥାଏ। ସେ କହିଲା, ଆରେ ବାହ, ଏଇ ଛୁଆଗୁଡ଼ିକଙ୍କର ସ୍ୱର ତ ଭାରି ମଧୁର, ଏମାନଙ୍କୁ ଗୀତ ସ୍କୁଲରେ ଛାଡ଼ିଦେଲେ ଭଲ ହୁଅନ୍ତା। ଏକଥା ମାଇକାଉର ଛୁଆମାନେ ଶୁଣିଲେ। ସେମାନେ ଘରକୁ ଫେରି ମା କାଉକୁ ସେ କଥା କହିଲେ। ମା କାଉ ବାପା କାଉକୁ କହିଲା, ଛୁଆଗୁଡ଼ିକୁ ଗୀତ ସ୍କୁଲରେ ଛାଡ଼ିଦିଅ। କାଉ ପାଞ୍ଚ ଜଣ ଯାକକୁ ନେଇ ଗୀତ ସ୍କୁଲରେ ଗୀତ ଶିଖିବା ପାଇଁ ଛାଡ଼ିଦେଲା। ଜିରାଫ ବଡ଼ ସଙ୍ଗୀତଜ୍ଞ, ଜେବ୍ରା ମଧ୍ୟ ସେଥିରେ ବିଶାରଦ। ଜିରାଫ ହାରମୋନିୟମ ବଜାଏ, ଆଉ ଜେବ୍ରା ବେହେଲା ବଜାଏ। ଗୀତ ସ୍କୁଲରେ ଦୁଇ ଜଣଙ୍କର ଯୋଡ଼ି ଖୁବ୍ ଜମେ। କିଛି ଦିନ ପରେ ସେମାନେ ଜାଣିପାରିଲେ ଯେ କୋଇଲି ଛୁଆଙ୍କର ସ୍ୱର ଭାରି ମଧୁର, ସଙ୍ଗୀତରେ ସେମାନେ ଭଲ କରିବେ। ତେଣୁ ସେମାନେ ସେଇ ଦୁଇ ଛୁଆଙ୍କର ଭଲ ଯତ୍ନ ନେଲେ। ଏଇଭଳି ଛୁଆମାନେ ସଙ୍ଗୀତ ବିଦ୍ୟା ଲାଭ କରୁଥିଲେ। କାଉ ଛୁଆମାନଙ୍କର ନିଜ ଛୋଟ ଭାଇ ଦେହୀଙ୍କ ପାରଦର୍ଶିତା ଦେଖି ଛାତି କୁଣ୍ଢିମୋଟ ହୋଇଯାଉଥିଲା। ସେମାନେ ମାଆକୁ କହନ୍ତି, ମା, ଭାଇମାନଙ୍କ ନାଁ ସାଙ୍ଗରେ ଦୁନିଆରେ ଆମ ନାଁ ମଧ୍ୟ ହେବ। ମା କାଉ କୁହେ, ମୋର ଏଥିରେ କାଣିଜା ହେଲେ ସନ୍ଦେହ ନାହିଁ। ଆମ କୂଳ କ'ଣ ଆଜିବାଜି ଭାବୁଛ କି? ଆମେ ପୁରା ରାଗ ଋଷିଙ୍କର ବଂଶଜ। ଏଣେ କୋଇଲି କଥା ଦେଖୁନ, ଦିନରାତି ତାର ସଙ୍ଗୀତ ଆସର ଚାଲୁଥାଏ। ତେଣୁ ଆଉ କିଛି ଭାବିବାକୁ ତା ପାଖରେ ବେଳ ନଥାଏ। କିନ୍ତୁ ସେ ଏତିକି ଜାଣିଥାଏ ଯେ ମାଇକାଉ ବସାରେ ଛାଡ଼ି ଆସିଥିବା ଡିମ୍ବରୁ ଛୁଆ ବାହାରିଛନ୍ତି। ଛୁଆ ଟିକେ ବଡ଼ ହେଲେ ସେମାନଙ୍କୁ ନେଇ ଆସିବି ବୋଲି ସେ ମନରେ ଭାବିଥାଏ। ହେଲେ ପିଲାଙ୍କୁ ଦେଖା କରିବାକୁ ତାର ବେଳ ନଥାଏ। ଏତିକି ବେଳେ ହରିଣଠୁ ଶୁଣିଲା ଯେ ମାଇକାଉର ଛୁଆମାନେ ଗୀତ ସ୍କୁଲରେ ତାଲିମ ନେଉଛନ୍ତି ଏବଂ ସେମାନଙ୍କର ସ୍ୱର ଏତେ ମଧୁର ଯେ ଦୁନିଆରେ ସେମାନଙ୍କର ଖୁବ୍ ନାଁ ହେବ। ଏହା ଶୁଣି ତାର ସନ୍ଦେହ ରହିଲା ନାହିଁ ଯେ ସେମାନେ ତାରି ଛୁଆ ଏବଂ ବିଶ୍ୱବିଖ୍ୟାତ ହେବା ପାଇଁ ସେମାନଙ୍କର ଜନ୍ମ। ଏତିକି ବେଳେ ବଣର ରାଜାଙ୍କର ଜନ୍ମଦିନ ପଡ଼ିଲା। ପୁରା ବଣରେ ଏହି ଦିନଟି ଆଡ଼ମ୍ବରରେ ପାଳନ କରାଯାଏ। ସିଂହରାଜା ଦରବାରରେ ବସନ୍ତି ଏବଂ ଗୀତ ପ୍ରତିଯୋଗିତା ହୁଏ। ଗୀତରେ ଯିଏ ସର୍ବଶ୍ରେଷ୍ଠ ଘୋଷିତ ହୁଏ ରାଜା ତାକୁ ସୁବର୍ଣ୍ଣ ପଦକ ପ୍ରଦାନ କରନ୍ତି। ଗତ ବର୍ଷ କୋଇଲି ସେହି ସୁବର୍ଣ୍ଣ ପଦକ ପାଇଥାଏ। ଏ ବର୍ଷ ମଧ୍ୟ ସେ ହିଁ ସୁବର୍ଣ୍ଣ ପଦକ ପାଇବ ବୋଲି ଆଶା କରିଥାଏ। ପ୍ରତିଯୋଗିତା ଆରମ୍ଭ ହେଲା। ଅନେକ ସଙ୍ଗୀତଜ୍ଞ ନିଜ ନିଜର କଳା ପ୍ରଦର୍ଶନ କଲେ। ଏଥର କୋଇଲିର ପାଳି ପଡ଼ିଲା। ସେ ଏତେ ସୁନ୍ଦର ଗାଇଲା ଯେ ସମସ୍ତେ ନିଃସନ୍ଦେହରେ ଭାବିଲେ ଏଥର ମଧ୍ୟ ସ୍ୱର୍ଣ୍ଣ ପଦକ କୋଇଲି ହିଁ ପାଇବ। ଏତିକି ବେଳେ ସଭାର ଗୋଟିଏ କୋଣରୁ ଶୁଣାଗଲା, ଛାମୁ, ମୋର ଦୁଇଟି ଛୋଟ ଭାଇଙ୍କୁ ଗାଇବା ପାଇଁ ଅନୁମତି ଦିଅନ୍ତୁ। ଏହି କଥା କାଉର ଛୁଆମାନେ କହୁଥିଲେ। ରାଜା ଉଦାର ହୃଦୟର ସହ କହିଲେ, ହେଉ, ତାଙ୍କୁ ଗାଇବା ପାଇଁ ଅନୁମତି ଦିଆଯାଉ। ଏଥର ମାଇକାଉର ବସାରେ ବଢ଼ିଥିବା କୋଇଲି ଛୁଆମାନେ ସାମ୍ନାକୁ ଆସିଲେ। ସେମାନେ ସମ୍ମାନପୂର୍ବକ ରାଜାଙ୍କୁ ପ୍ରଣାମ କଲେ, ପରେ ପରେ ସଭାଜନଙ୍କୁ ପ୍ରଣାମ କଲେ ଏବଂ ନିଜ ସ୍ଥାନରେ ବସିଲେ। ମାଇକାଉଙ୍କ ଛୁଆ ଭାବରେ ଆସିଥିବା ଛୁଆଗୁଡ଼ିଙ୍କୁ କୋଇଲି ନିଜ ଛୁଆ ବୋଲି ଚିହ୍ନି ପାରିଲା। ଖୁସି ହୋଇ କହିଲା, ସଭା ସରିଲେ ମୁଁ ଏମାନଙ୍କୁ ମୋ ବସାକୁ ନେଇଯିବି। କୋଇଲି ଛୁଆମାନେ ଗୀତ ଆରମ୍ଭ କଲେ। ଆରମ୍ଭ ହିଁ ଏତେ ସୁନ୍ଦର ଥିଲା ଯେ ଗୀତର ମାଧୁର୍ଯ୍ୟରେ ପୁରା ସଭା ସ୍ତବ୍ଧ ହୋଇଗଲା। ପବନର ତରଙ୍ଗରେ କୋଇଲି ଯୋଡ଼ିଙ୍କ ସୁମଧୁର ସ୍ୱର ବ୍ୟାପିଗଲା। ସମସ୍ତେ ଭାବୁଥିଲେ ଗୀତ ଯେମିତି ନ ସରୁ, ଏଇଭଳି ଆନନ୍ଦ ଚାଲିଥାଉ। ଶେଷରେ ଗୀତ ସରିଲା। ରାଜା ସ୍ୱର ସମାଧିରୁ ଜାଗ୍ରତ ହେଲେ ଏବଂ ବାହା ବାହା କହି ସେମାନଙ୍କର ପ୍ରଶଂସା କଲେ। ବିଚାରପତିମାନେ ଛିଡ଼ା ହେଲେ। ସେମାନେ ଘୋଷଣା କଲେ, ସ୍ୱର୍ଣ୍ଣ ପଦକ କାଉ ଛୁଆମାନଙ୍କୁ ଦିଆଯାଉ। ରାଜା ସ୍ୱହସ୍ତରେ ମାଇକାଉର ଛୁଆମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କଲେ। ଛୁଆମାନେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଏବଂ ରାଜାଙ୍କୁ ଗୁହାରି କଲେ, ମହାରାଜ, ଏହି ସୁବର୍ଣ୍ଣ ପଦକ ଆମ ମାଆଙ୍କୁ ଦେବା ପାଇଁ ଆମକୁ ଅନୁମତି ଦିଅନ୍ତୁ। ଆମର ବିଜୟ ଆମ ମାଆଙ୍କ ଯୋଗୁଁ ହିଁ ହୋଇଛି। ମା ପାଇଁ ପିଲାଙ୍କର ଅନୁରାଗ ଦେଖି ରାଜା ବହୁତ ଖୁସି ହେଲେ। ସେ କହିଲେ, ଏଭଳି ସୁଯୋଗ୍ୟ ସନ୍ତାନର ମାଆଙ୍କୁ ମୁଁ ନିଜେ ଧନ୍ୟବାଦ ଦେବା ପାଇଁ ଚାହୁଁଛି। ଶ୍ରୀମତୀ ମା କାଉ ଏଠାରେ ଉପସ୍ଥିତ ହୁଅନ୍ତୁ। ସେନାପତି ତାଙ୍କୁ ସସମ୍ମାନେ ଆଡ଼ମ୍ବରରେ ଏଠାକୁ ନେଇ ଆସନ୍ତୁ। ମାଇକାଉ ସଭାରେ ହିଁ ଉପସ୍ଥିତ ଥିଲା। ସେନାପତି ଏବଂ ତାଙ୍କର ସୈନିକମାନେ ତାଙ୍କୁ ନଇଁପଡ଼ି ଅଭିବାଦନ କଲେ। ସେନାପତି ହାତରେ ତରବାରୀଟି କି ଆଗକୁ ଚାଲିଲା, ତା ପଛରେ ମାଇକାଉ ଚାଲିଲା ଏବଂ ମାଇକାଉର ପଛେ ପଛେ ରାଜାଙ୍କର ସୈନିକମାନେ। ସଭାରେ ସମସ୍ତେ ଏହା ଦେଖି ଭାରି ଆଶ୍ଚର୍ଯ୍ୟ ହେଲେ। କହିଲେ, ବାହ, ରାଜା ଏତେ ସମ୍ମାନ କେବେ କାହାରିକୁ ଦେଇନାହାନ୍ତି, ଧନ୍ୟ ତୁମେ ମାଇକାଉ। ମାଇକାଉ ରାଜାଙ୍କ ସାମ୍ନାରେ ଯାଇ ଛିଡ଼ା ହେଲା। ରାଜା ସିଂହାସନରୁ ଓହ୍ଲେଇ ତାଙ୍କୁ ଅଭିବାଦନ କଲେ ଏବଂ ତାଙ୍କୁ ମାତୃଶ୍ରୀ ଉପାଧିରେ ଭୂଷିତ କଲେ। ମାଇକାଉର ପାଞ୍ଚଟି ଯାକ ଛୁଆ ତାଙ୍କୁ ପ୍ରଣାମ କଲେ। କୋଇଲି ଅବାକ ହୋଇ ସବୁ ଦେଖୁଥାଏ। ସେ ହଠାତ୍ କହିଲା, ଅନ୍ୟାୟ ଅନ୍ୟାୟ। ପ୍ରଜା କହିଲେ, କ'ଣ ପାଇଁ ଅନ୍ୟାୟ? ବିଚାରପତିମାନଙ୍କ ନିର୍ଣ୍ଣୟ ବିରୁଦ୍ଧରେ କହିବାର କାହାରି ଅଧିକାର ନାହିଁ। କୋଇଲି କହିଲା, ମୁଁ ସେହି ନିର୍ଣ୍ଣୟକୁ ନିନ୍ଦା କରୁନାହିଁ, ତାଙ୍କ ନିର୍ଣ୍ଣୟ ମୋର ଶିରଧାର୍ଯ୍ୟ। କିନ୍ତୁ ମାଇକାଉକୁ ଯେଉଁ ମାତୃଶ୍ରୀର ଉପାଧି ଦିଆଗଲା ତାହା ଭୁଲ। ଏହି ଗାୟକମାନଙ୍କର ମା ହେଉଛି ମୁଁ, ମାଇକାଉ ନୁହେଁ। ରାଜା କହିଲେ, ତାମାନେ ତୁ ଏହା କହିବାକୁ ଚାହୁଁଛୁ କି କଳାକାରମାନଙ୍କର ମା ତୁ ବୋଲି? ଆଜ୍ଞା ହଁ, ମୁଁ ହିଁ ମା, ଏମାନେ ମୋର ପିଲା। ରାଜା କହିଲେ, ତାର ପ୍ରମାଣ କ'ଣ? କୋଇଲି କହିଲା, ପ୍ରମାଣ ପ୍ରତ୍ୟକ୍ଷରେ ଦିଶୁଛି। ସେମାନଙ୍କ ଚେହେରା ଦେଖନ୍ତୁ, ଦୁହିଁଙ୍କ ଚେହେରା ଆଦୌ କାଉ ଭଳି ଦିଶୁନାହିଁ, କୋଇଲି ଭଳି ଦେଖିବାକୁ। ସେମାନେ କାଉ ନୁହନ୍ତି, କୋଇଲି। ଏହା ଶୁଣି ରାଜା ହସି ପକାଇଲେ ଓ କହିଲେ, ଆରେ କୋଇଲି, ତୋର ଯୁକ୍ତି ଆଦୌ ଯଥାର୍ଥ ନୁହେଁ। ମୁହଁ ଦେଖି କେବେ କାହାରିକୁ କାହାର ସନ୍ତାନ ବୋଲି କହିହେବ ନାହିଁ। ଏମିତି ଦେଖିବାକୁ ଗଲେ କେତେ ଲୋକଙ୍କର ମୁହଁ ମାଙ୍କଡ଼ ଭଳି, ତେବେ ତାଙ୍କୁ କ'ଣ ମାଙ୍କଡ଼ ବୋଲି ଭାବି ଗଛ ଉପରେ ରହିବା ପାଇଁ ଛାଡ଼ିଦେବାକୁ ପଡ଼ିବ? ଏବଂ କେତେ ଲୋକଙ୍କର ମୁହଁ ମାଛ ଭଳି, ସେମାନଙ୍କୁ କ'ଣ ମାଛ ଭାବି ପାଣିରେ ପକାଇଦେବାକୁ ପଡ଼ିବ? ତଥାପି କୋଇଲିର ଏକା ଜିଦ୍, ସେ କହିଲା, ଛାମୁ, ସେମାନେ ମୋ ପିଲା। ରାଜା କହିଲେ, ଠିକ୍ ଅଛି, ମୁଁ ଏଇକ୍ଷଣି ନ୍ୟାୟ କରିଦେଉଛି। ମୁଁ ଗାୟକମାନଙ୍କୁ କହୁଛି କି ତୁମେ ଯାହାକୁ ତୁମର ମା ବୋଲି ଭାବୁଛ ତା ପାଖରେ ଯାଇ ଛିଡ଼ା ହୁଅ। ଦୁଇଟି ଯାକ ଛୁଆ ଦୌଡ଼ି ଯାଇ ମାଇକାଉ ପାଖରେ ଛିଡ଼ା ହେଲେ। ମାଇକାଉ ତାଙ୍କୁ ଜାବୁଡ଼ି ଧରିଲା, ତା ଆଖିରୁ ଖୁସିରେ ଲୁହ ଗଡ଼ୁଥାଏ। କୋଇଲି ଏତେ ଲଜ୍ଜିତ ହେଲା ଯେ ମୁହଁ ଲୁଚାଇ ସେଠାରୁ ପଳାଇଗଲା।